ओम शांति। 5/4/2024 रो साकार महावाक्य आज बाबा कहिसंती, मीठे बच्चे बाबा को स्नेहर सहित मने पकाओ, तेबे तुमे कृतार्थ होइजिबो। आत्मा मानको परमात्मांकर दृष्टि द्वारा कृतार्थ हेबा अर्थात विश्वर मालिक होइजिबा। प्रश्न हेउछि, नजर से निहाल किंदा स्वामी सद्गुरु एहार वास्तविक भावार्थ कोण? उत्तर हेउछि, आत्मा को बाबांको द्वारा जेतेबेले तृतीय नेत्र मिलुछि एवं सही नेत्र द्वारा बाबांको जानी जाउछन्ति, सेतेबेले आत्मा को कृतार्थ बा धन्य होई जाउछि, अर्थात सद्गति मिली जाउछि। बाबा कहुछन्ति, संतान माने तुमे माने देही अभिमानी होई दृष्टि द्वारा मो सहित संबंध जोड़ अर्थात मते मने पकाओ, अन्य मानंक ठारु संबंध तुटाई मन बुद्धि को मो सहित लगाओ, तेबे बेहाल अर्थात कंगालरु निहाल अर्थात साहूकार होई जीवो। ओम शांति। मीठा मीठा आत्मिक संतान माने कहा निकट को आसुछ? आत्मिक पितांक निकट को। तुमे माने जानी छो आमे शिव बाबांक निकट को जाउछु एवं एकथा मध्य जानी छो जे शिव बाबा हेउछन्ति समस्त आत्मा मानंकर पिता। एकथा मध्य निश्चय रहिबा दरकार जे सीए परम शिक्षक एवं परम सद्गुरु मध्य अटंती। सुप्रीम को परम कहा जाए। तुमको सही जन को मन पकाइबा को हेबो, सीए ही तुमको दृष्टि देउछन्ती। गायन मध्य रहिछि, सद्गुरु स्वामी निजर दृष्टि द्वारा कृतार्थ करिछन्ती। एहार अर्थ को जानिबा दरकार, दृष्टि द्वारा कृतार्थ बा धन्य काहाकु करिछंती? निश्चित भावरे सारा दुनिया पाई कहाजिबो, कारण सी हेउछंती समस्तंकर सद्गति दाता। समस्तंकु एही पतित दुनिया रु नै जाउछंती, तेबे दृष्टि कहार कोण? एही आखिरो ना ना एबे तुम मानंकु ज्ञानर तृतीय नेत्र मिलिछि, जहा द्वारा आत्मा जानुछि जे सी हेउछंती आम समस्त आत्मा मानंकर पिता। बाबा आत्मा मानंकु निर्देश देउछंती जे तुमे समस्ते मते मने पकाओ। बाबा आत्मा मानंकु बुझाउछंती, आत्मा ही पतित तम प्रधान होई जाउछि। एबे हा हेउछि तुमर 84 जन्म। एही नाटक एबे पूरा हेबाकु जाउछि। एही नाटक संपूर्ण मध्य निश्चित हेबा दरकार। प्रति कल्परे एही दुनिया नुआरु पुरुणा होई थाए एवं तार नाम मध्य अलगा अलगा रही थाए। नुआ दुनियार नाम हेउछि सत्य युग। बाबा बुझाउछंती, प्रथमे तुमे नुआ दुनियार थिलो, पुणी पुनर्जन्म नेइ नेइ 84 जन्म अतिक्रम करिछ, तेणु तुम आत्मा तम प्रधान होई जाइछि। एबे जदि तुमे बाबांकु मने पकाइबो, एबे कृतार्थ होइजिबो। बाबा तुम सम्मुख को आसी कहुछंती, मते मने पकाओ। मु किए? मु हेउछि परम पिता परमात्मा। बाबा कहुछंती, तुमे देही अभिमानी होई रुह, देह अभिमानी नुहे, आत्म अभिमानी होई तुमे मो सहित बुद्धि जोग लगाओ, तेबे तुमे कृतार्थ होइजिबो। सबुबेले बाबांकु मने पकाउ थाओ, एथिरे कोनोसी कष्ट नाही। एठारे आत्मा ही पाठ पढ़ी थाए, आत्मा ही अभिनय करी थाए। आत्मा केते छोटो, जेते बेले एठा को आसी थाए, सेते बेले 84 जन्मरो अभिनय करी थाए, पुणी से ही अभिनयरो पुनरावृत्ति करीबा को पड़ी थाए। आत्मा 84 जन्मरो अभिनय करी पतित होई जाए, एबे आत्मारे कोनसी शक्ति नाही। आत्मा एबे संपन्न नुहे, आत्मा बेहाल अर्थात कंगाल होई जाइछि, पुणी संपन्न किपरि हेबो? एही शब्द हेउछि भक्ति मार्गर शब्द, जहाँ उपरे बाबा बुझाउछंती। वेद शास्त्र देवता मानंक चित्र उपरे मध्य बाबा बुझाउछंती, तुमे माने एही चित्र सबु श्रीमत अनुसारे तयारी करिछ। आसुरी मत अनुसारे त अनेक मूर्ति तयारी करिछंती, ताहा त माटी एवं पत्थरर मूर्ति, तार कोनसी जीवन कहानी नाही। एठारे बाबा आसी राजयोगर पाठ पढ़ाउछंती, भगवान उवाच रहिछि, तेणु ताहा तांकर ज्ञान होइगला। विद्यालय रे विद्यार्थी माने जानिछंती जे ये हेउछंती आमर अमुक शिक्षक। तुमे माने जानिछ बेहद्र बाबा एठाकु थरे मात्र आसी एठी चमत्कार पाठ पढ़ाउछंती। एही पाठ पढ़ा एवं सेही पाठ पढ़ा भितरे ରାତି ଦିନର ପାର୍ଥକ୍ୟ ରହିଛି। ସେହି ପାଠ ପଢି ପଢି ବେହଦର ରାତ୍ରି ହୋଇଯାଉଛି, କିନ୍ତୁ ଏହି ପାଠ ପଢା ଦ୍ୱାରା ଦିନ ହୋଇଯାଉଛି। ସେ ପାଠ ପଢା ତ ଜନ୍ମ ଜନ୍ମାନ୍ତର ପଢି ଆସିଛ। ଏଠାରେ ତ ବାବା ସ୍ପଷ୍ଟ ରୂପେ ବୁଝାଉଛନ୍ତି, ଆତ୍ମା ଯେତେବେଳେ ପବିତ୍ର ହେବ ସେତେବେଳେ ଯାଇ ଧାରଣା ହେବ। କୁହାଯାଏ ଯେ ବାଘୁଣୀର କ୍ଷୀର କେବଳ ସୁନା ପାତ୍ରରେ ହିଁ ରହିପାରିବ। ତୁମେମାନେ ବୁଝିପାରୁଛ ଯେ ଏବେ ଆମେ ସୁନାର ପାତ୍ର ହେଉଛୁ, ଅର୍ଥାତ୍ ଆମର ବୁଦ୍ଧିରୂପୀ ପାତ୍ର ପବିତ୍ର ହେଉଛି। ତେବେ ମନୁଷ୍ୟମାନେ ତ ହେବେ ନା, ଆତ୍ମାକୁ ସମ୍ପୂର୍ଣ୍ଣ ପବିତ୍ର କରିବାକୁ ହେବ। ଆତ୍ମା 84 କ୍ୟାରେଟ୍ ସୁନା ଥିଲା, ଏବେ 9 କ୍ୟାରେଟ୍ ହୋଇଯାଇଛି। ଆତ୍ମାର ଜ୍ୟୋତି ଜାଗ୍ରତ ହୋଇ ରହିଥିଲା, ଏବେ ଲିଭି ଯାଇଛି। ଜାଗ୍ରତ ଜ୍ୟୋତି ଏବଂ ଲିଭି ଯାଇଥିବା ଜ୍ୟୋତି ଭିତରେ ବହୁତ ପାର୍ଥକ୍ୟ ରହିଛି। ଜ୍ୟୋତି କିପରି ଜାଗ୍ରତ ହେଉଛି ଏବଂ ପଦର ପ୍ରାପ୍ତି କିପରି ହେଉଛି ତାହା ବାବା ବୁଝାଉଛନ୍ତି। ବାବା କହୁଛନ୍ତି, ତୁମେମାନେ ମୋତେ ମନେ ପକାଅ, ଯେଉଁମାନେ ମୋତେ ଭଲ ଭାବରେ ମନେ ପକାଇବେ ସେହିମାନଙ୍କୁ ମୁଁ ମଧ୍ୟ ବହୁତ ଭଲ ଭାବରେ ମନେ ପକାଇବି। ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ ଦୃଷ୍ଟି ଦ୍ୱାରା ସାହୁକାର କେବଳ ବାବା ହିଁ କରିଥାନ୍ତି। ଏହାଙ୍କର ଅର୍ଥାତ୍ ବ୍ରହ୍ମା ବାବାଙ୍କର ଆତ୍ମା ମଧ୍ୟ ସମ୍ପନ୍ନ ହେଉଛି। ତୁମେ ସମସ୍ତେ ହେଉଛ ପତଙ୍ଗ ଏବଂ ବାବା ହେଉଛନ୍ତି ପରମ ଜ୍ୟୋତି। କେହି କେହି ପତଙ୍ଗ କେବଳ ଚାରିପାଖରେ ଘୂରିବା ପାଇଁ ଆସିଥାନ୍ତି, କେହି କେହି ଭଲ ଭାବରେ ଜାଣିଯାଆନ୍ତି, ତେଣୁ ବଞ୍ଚି ଥାଉ ଥାଉ ମରିଯାଆନ୍ତି। କେହି କେହି ପୁଣି ଚାରିପାଖରେ ଘୁରି ଘୁରି ଚାଲିଯାଆନ୍ତି, ପୁଣି କେବେ କେବେ ଆସନ୍ତି, ପୁଣି ଚାଲିଯାଆନ୍ତି। ତେବେ ଏସବୁ ହେଉଛି ଏହି ସଙ୍ଗମ ଯୁଗର ଗାୟନ। ବର୍ତ୍ତମାନ ଯାହା କିଛି ବି ହେଉଛି ତାହା ହିଁ ପୁଣି ଶାସ୍ତ୍ରରେ ବର୍ଣ୍ଣିତ ହେଉଛି। ବାବା କଳ୍ପରେ କେବଳ ଥରେ ମାତ୍ର ଆସିଥାନ୍ତି ଏବଂ ସତ୍ୟଯୁଗୀ ସମ୍ପତ୍ତି ଦେଇ ଚାଲିଯାଆନ୍ତି। ତେବେ ବେହଦ୍ର ବାବା ନିଶ୍ଚିତ ଭାବରେ ବେହଦ୍ର ସମ୍ପତ୍ତି ଦେବେ ନା? 21 ପିଢ଼ିର ମଧ୍ୟ ଗାୟନ ରହିଛି। ସତ୍ୟଯୁଗରେ ସମ୍ପତ୍ତି କିଏ ଦେବେ? ରଚୟିତା ଭଗବାନ ପରମପିତା ପରମାତ୍ମା ହିଁ ନିଜ ରଚନାକୁ ଅଧା କଳ୍ପ ପାଇଁ ସମ୍ପତ୍ତି ଦେଉଛନ୍ତି, ସେଥିପାଇଁ ସମସ୍ତେ ତାଙ୍କୁ ହିଁ ମନେ ପକାଉଛନ୍ତି। ସେ ପିତା ମଧ୍ୟ ତ ଶିକ୍ଷକ ବି ଏବଂ ସ୍ୱାମୀ ସଦ୍ଗୁରୁ ବି ଅଟନ୍ତି। ଯଦିଓ ତୁମେ ଅନ୍ୟ କାହାକୁ ବି ସ୍ୱାମୀ ସଦ୍ଗୁରୁ କହୁଛ, କିନ୍ତୁ ସତ୍ୟ ତ ଏକ ପରମ ପିତା ପରମାତ୍ମା ହିଁ ଅଟନ୍ତି ନା? ସତ୍ୟ ସର୍ବଦା ଏକମାତ୍ର ପିତା ପରମାତ୍ମାଙ୍କୁ ହିଁ କୁହାଯାଏ। ସେହି ସତ୍ୟ ପିତା ଆସି ଏଠାରେ କ'ଣ କରୁଛନ୍ତି? ସିଏ ହିଁ ଆସି ପୁରୁଣା ଦୁନିଆକୁ ନୂଆ ଦୁନିଆ ଅର୍ଥାତ୍ ସତ୍ୟ ଦୁନିଆର ସ୍ଥାପନା କରୁଛନ୍ତି। ଆମେ ସେହି ସତ୍ୟ ଭୂଖଣ୍ଡ ପାଇଁ ପୁରୁଷାର୍ଥ କରୁଛୁ। ଯେତେବେଳେ ଏଠାରେ ସତ୍ୟ ଭୂଖଣ୍ଡ ଥିଲା, ସେତେବେଳେ ଅନ୍ୟ କୌଣସି ଭୂଖଣ୍ଡ ନଥିଲା। ସେ ସବୁ ପରେ ଆସୁଛନ୍ତି। ସେହି ସତ୍ୟ ଦୁନିଆ ସମ୍ବନ୍ଧରେ କେହି ବି କିଛି ଜାଣିନାହାନ୍ତି। ବାକି ବର୍ତ୍ତମାନ ଯେଉଁ ସବୁ ଭୂଖଣ୍ଡ ରହିଛି ସେ ସବୁକୁ ସମସ୍ତେ ଜାଣିଛନ୍ତି। ସମସ୍ତେ ନିଜ ନିଜର ଧର୍ମସ୍ଥାପକମାନଙ୍କୁ ଜାଣିଛନ୍ତି, କିନ୍ତୁ ସୂର୍ଯ୍ୟବଂଶ ଚନ୍ଦ୍ରବଂଶ ଏବଂ ଏହି ସଙ୍ଗମ ଯୁଗୀ ବ୍ରାହ୍ମଣ କୁଳକୁ କେହି ଜାଣିନାହାନ୍ତି। ପ୍ରଜାପିତା ବ୍ରହ୍ମାଙ୍କୁ ସମସ୍ତେ ମାନୁଛନ୍ତି, କହୁଛନ୍ତି ଆମେ ବ୍ରାହ୍ମଣମାନେ ବ୍ରହ୍ମାଙ୍କର ବଂଶାବଳୀ ଅଟୁ, କିନ୍ତୁ ସେମାନେ ହେଲେ କୁଳ ବଂଶାବଳୀ ଏବଂ ତୁମେମାନେ ମୁଖ ବଂଶାବଳୀ। ସେମାନେ ହେଉଛନ୍ତି ଅପବିତ୍ର, ତୁମେ ମୁଖ ବଂଶାବଳୀ ପବିତ୍ର। ତୁମେ ମୁଖ ବଂଶାବଳୀ ହୋଇ ପୁଣି ଏହି ବିକାରୀ ରାବଣ ଦୁନିଆରୁ ଚାଲିଯାଉଛ। ସେଠାରେ ଏହି ରାବଣର ରାଜ୍ୟ ରହିବ ନାହିଁ। ଏବେ ତୁମେମାନେ ନୂଆ ଦୁନିଆକୁ ଯାଉଛ। ସେହି ଦୁନିଆକୁ ପବିତ୍ର ଦୁନିଆ କୁହାଯାଉଛି। ଦୁନିଆ ଗୋଟିଏ, କିନ୍ତୁ ତାହା ନୂଆରୁ ପୁରୁଣା ହେଉଛି ଏବଂ କିପରି ହେଉଛି ତାହା ମଧ୍ୟ ତୁମେମାନେ ଜାଣୁଛ। ଅନ୍ୟ କାହା ବୁଦ୍ଧିରେ ଏସବୁ କଥା ନାହିଁ। ଲକ୍ଷ ଲକ୍ଷ ବର୍ଷର କଥାକୁ ତ କେହି ବି ଜାଣିପାରିବେ ନାହିଁ, କିନ୍ତୁ ଏହା ତ କମ୍ ସମୟର କଥା। ଏ ସମ୍ବନ୍ଧରେ ବାବା ତୁମମାନଙ୍କୁ ବୁଝାଉଛନ୍ତି। ବାବା କହୁଛନ୍ତି, ମୁଁ ସେତେବେଳେ ଆସେ ଯେତେବେଳେ ବିଶେଷ ଭାବରେ ଭାରତର ଧର୍ମଗ୍ଲାନୀ ହୋଇଥାଏ। ଅନ୍ୟ ସ୍ଥାନମାନଙ୍କରେ ତ କେହି ଜାଣି ହିଁ ନାହାନ୍ତି ଯେ ନିରାକାର ପରମାତ୍ମା କାହାକୁ କୁହାଯାଉଛି। କେବଳ ବଡ଼ ବଡ଼ ଲିଙ୍ଗ ଆକୃତି କରି ଦେଇଛନ୍ତି। ତୁମମାନଙ୍କୁ ବାବା ବୁଝାଉଛନ୍ତି, ଆତ୍ମା ଆକୃତି କେବେ ଛୋଟ ବଡ଼ ହୋଇନଥାଏ। ଯେପରି ଆତ୍ମା ଅବିନାଶୀ, ସେହିପରି ବାବା ମଧ୍ୟ ଅବିନାଶୀ, କିନ୍ତୁ ସିଏ ହେଉଛନ୍ତି ପରମ ଆତ୍ମା। ପରମ ଅର୍ଥାତ୍ ଯିଏ ସଦା ପବିତ୍ର ଏବଂ ନିର୍ବିକାରୀ। ତୁମେ ଆତ୍ମାମାନେ ମଧ୍ୟ ନିର୍ବିକାରୀ ଥିଲ ଏବଂ ଦୁନିଆ ମଧ୍ୟ ନିର୍ବିକାରୀ ଥିଲା। ସେମାନଙ୍କୁ ହିଁ ସମ୍ପୂର୍ଣ୍ଣ ନିର୍ବିକାରୀ ବୋଲି କୁହାଯାଉଛି। ନୂଆ ଦୁନିଆ ପୁଣି ପୁରୁଣା ହୋଇଥାଏ, ଏବଂ ଧୀରେ ଧୀରେ କଳା କମି କମି ଯାଏ। ଚନ୍ଦ୍ରବଂଶୀ ରାଜ୍ୟରେ ଦୁଇ କଳା କମ୍ ହୋଇଯାଏ, ପୁଣି ଧୀରେ ଧୀରେ ଦୁନିଆ ପୁରୁଣା ହୋଇଯାଏ। ପରେ ପୁଣି ଅନ୍ୟ ସବୁ ଭୂଖଣ୍ଡକୁ ଆତ୍ମାମାନେ ଆସିବାକୁ ଲାଗନ୍ତି। ଏହାକୁ ମୂଳ ନାଟକର ବାଇପ୍ଲଟ ଅର୍ଥାତ୍ ଶାଖା କୁହାଯାଏ, କିନ୍ତୁ ସେମାନେ ମୂଳ ନାଟକ ସହିତ ଯୋଡ଼ି ହୋଇଯାଆନ୍ତି। ତେବେ ଡ୍ରାମା ଅନୁସାରେ ଯାହା ବି କିଛି ବି ହେଉଛି ତାହାର ପୁଣି ବି ପୁନରାବୃତ୍ତି ହେବ। ଯେପରି ବୌଦ୍ଧ ଧର୍ମର ଯଦି କେହି ବଡ଼ ଗୁରୁ ଆସୁଛନ୍ତି, ତେବେ କେତେ ଲୋକଙ୍କୁ ନିଜ ଧର୍ମକୁ ନେଇଯାଉଛନ୍ତି। ହିନ୍ଦୁମାନେ ନିଜେ ହିଁ ନିଜର ଧର୍ମକୁ ପରିବର୍ତ୍ତନ କରିଦେଉଛନ୍ତି, କାରଣ କର୍ମଭ୍ରଷ୍ଟ ହେବା ଦ୍ୱାରା ଧର୍ମ ମଧ୍ୟ ଭ୍ରଷ୍ଟ ହୋଇଯାଉଛି। ସମସ୍ତେ ବାମ ମାର୍ଗକୁ ଚାଲି ଯାଉଛନ୍ତି, ଜଗନ୍ନାଥ ମନ୍ଦିରକୁ ମଧ୍ୟ ଯାଉଛନ୍ତି, କିନ୍ତୁ କାହାର କିଛି ବିଚାର ଚାଲୁନାହିଁ, ନିଜେ ବିକାରୀ ହୋଇଯାଉଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ବିକାରୀ ରୂପେ ଦେଖାଇ ଦେଉଛନ୍ତି। ଏକଥା ବୁଝୁନାହାନ୍ତି ଯେ ଦେବତାମାନେ ଯେତେବେଳେ ବାମ ମାର୍ଗକୁ ଯାଉଛନ୍ତି, ସେତେବେଳେ ବିକାରୀ ହୋଇଯାଉଛନ୍ତି। ଏସବୁ ଚିତ୍ର ହେଉଛି ସେହି ସମୟର। ଦେବତା ନାମ ତ ବହୁତ ଭଲ, ହିନ୍ଦୁ ତ ହିନ୍ଦୁସ୍ତାନର ନାମ ଅଟେ, କିନ୍ତୁ ସେମାନେ ନିଜକୁ ହିନ୍ଦୁ ବୋଲି କହିଦେଇଛନ୍ତି। ଏହା କେତେ ବଡ଼ ଭୁଲ! ସେଥିପାଇଁ ବାବା କହୁଛନ୍ତି, ଯଦା ଯଦା ହି ଧର୍ମସ୍ୟ। ବାବା ଭାରତରେ ଆସୁଛନ୍ତି, ଯେପରି କେବେ ବି କହୁନାହାନ୍ତି ଯେ ମୁଁ ହିନ୍ଦୁସ୍ତାନରେ ଆସୁଛି। ଏହାର ନାମ ହେଉଛି ଭାରତ। ହିନ୍ଦୁସ୍ତାନ ହିନ୍ଦୁ ଧର୍ମ ନୁହେଁ, ମୁସଲମାନମାନେ ଏହାର ନାମ ହିନ୍ଦୁସ୍ତାନ ରଖିଦେଇଛନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଏହି ସବୁ କଥାକୁ ବହୁତ ଭଲ ଭାବରେ ବୁଝିବା ଦରକାର। ଏହା ମଧ୍ୟ ଜ୍ଞାନ ଅଟେ। ପୁନର୍ଜନ୍ମ ନେଇ ନେଇ ବାମ ମାର୍ଗରେ ଆସି ଭ୍ରଷ୍ଟାଚାରୀ ହୋଇଯାଇଛନ୍ତି, ପୁଣି ସେହିମାନଙ୍କ ସମ୍ମୁଖକୁ ଯାଇ କହୁଛନ୍ତି ଯେ ଆପଣ ସର୍ବଗୁଣ ସମ୍ପନ୍ନ, ମୁଁ ବିକାରୀ ପାପି। ଅନ୍ୟ କୌଣସି ଦେଶରେ ଏଭଳି କହିନଥାନ୍ତି ଯେ ଆମେ ବିକାରୀ ପାପି ଅଟୁ। ଏଭଳି କହିବା କେବେ ଶୁଣିନଥିବ। ଶିଖ ଧର୍ମର ଲୋକମାନେ ମଧ୍ୟ ନିଜର ଧର୍ମ ଗ୍ରନ୍ଥ ସମ୍ମୁଖରେ ବସୁଛନ୍ତି, କିନ୍ତୁ ସେମାନେ ଏଭଳି କେବେ ବି କୁହନ୍ତି ନାହିଁ ଯେ ଗୁରୁ ନାନକ ଆପଣ ନିର୍ବିକାରୀ, ଆମେ ସମସ୍ତେ ବିକାରୀ। ନାନକ ପନ୍ଥୀମାନେ ହାତରେ କଙ୍କଳ ପିନ୍ଧନ୍ତି ଏବଂ ତାହା ହେଉଛି ନିର୍ବିକାରୀ ପଣିଆର ପ୍ରତୀକ, କିନ୍ତୁ ସେମାନେ ବିକାର ବିନା ରହିପାରନ୍ତି ନାହିଁ, କେବଳ ମିଥ୍ୟା ପ୍ରତୀକ ଭାବରେ କଙ୍କଣ ପିନ୍ଧି ଦେଇଛନ୍ତି। ଯେପରି ହିନ୍ଦୁମାନେ ପଇତା ପିନ୍ଧନ୍ତି, ଏହା ହେଉଛି ପବିତ୍ରତାର ପ୍ରତୀକ, କିନ୍ତୁ ଏବେ ତ ଧର୍ମକୁ ମଧ୍ୟ ମାନୁନାହାନ୍ତି। ବର୍ତ୍ତମାନ ତ ଭକ୍ତି ମାର୍ଗ ଚାଲୁଛି, ଏହାକୁ କୁହାଯାଉଛି ଭକ୍ତି ମାର୍ଗ। ସତ୍ୟଯୁଗୀ ଦେବତାମାନେ ହେଲେ ସମ୍ପୂର୍ଣ୍ଣ ନିର୍ବିକାରୀ, କଳିଯୁଗରେ କେହି ହେଲେ ବି ନିର୍ବିକାରୀ ହୋଇପାରିବେ ନାହିଁ। ପ୍ରବୃତ୍ତି ମାର୍ଗର ସ୍ଥାପନା ତ କେବଳ ବାବା ହିଁ କରିଥାନ୍ତି, ବାକି ସମସ୍ତେ ହେଉଛନ୍ତି ଭକ୍ତି ମାର୍ଗର ଗୁରୁ। ସେମାନେ ତାଙ୍କଠାରୁ ଅଧିକ ଶକ୍ତିଶାଳୀ ହୋଇଯାଇଛନ୍ତି। ବାବା କହୁଛନ୍ତି, ଯାହା କିଛି ବି ତୁମେମାନେ ପଢ଼ିଛ ତାଦ୍ୱାରା ମୁଁ ତୁମମାନଙ୍କୁ ପ୍ରାପ୍ତ ହୁଏ ନାହିଁ। ମୁଁ ଯେତେବେଳେ ଏଠାକୁ ଆସେ, ସେତେବେଳେ ସମସ୍ତଙ୍କୁ ଦୃଷ୍ଟି ଦ୍ୱାରା କୃତାର୍ଥ କରିଦିଏ। ସେଥିପାଇଁ ଗାୟନ ମଧ୍ୟ ରହିଛି, ନଜର ସେ ନିହାଲ କିନ୍ଦା ସ୍ୱାମୀ ସଦ୍ଗୁରୁ। ଶିବ ବାବା ନିଜର ଦୃଷ୍ଟି ଦ୍ୱାରା ପିଲାମାନଙ୍କୁ କୃତାର୍ଥ କରୁଛନ୍ତି, ଏଠାକୁ ତୁମେ କାହିଁକି ଆସିଛ? କୃତାର୍ଥ ହେବା ପାଇଁ, ବିଶ୍ୱର ମାଲିକ ହେବା ପାଇଁ। ତେଣୁ ବାବାଙ୍କୁ ମନେ ପକାଅ, ତେବେ କୃତାର୍ଥ ହୋଇଯିବ। ଅନ୍ୟ କେହି ହେଲେ କେବେ ବି ଏଭଳି କହିବେ ନାହିଁ ଯେ ତୁମେମାନେ ଏଭଳି କଲେ ଏହିଭଳି ହୋଇଯିବ। କେବଳ ବାବା ହିଁ କହୁଛନ୍ତି, ତୁମେ ଏହିଭଳି ହେବ। ଏମାନେ ଲକ୍ଷ୍ମୀନାରାୟଣ କିପରି ହେଲେ ଏହାକୁ ବି ଜଣା ନାହିଁ। ବାବା ତୁମମାନଙ୍କୁ ସବୁକିଛି କହୁଛନ୍ତି। ଏମାନେ 84 ଜନ୍ମ ନେଇ ପତିତ ହୋଇଯାଇଛନ୍ତି, ପୁଣି ତୁମମାନଙ୍କୁ ଏହିଭଳି କରିବା ପାଇଁ ମୁଁ ଏଠାକୁ ଆସିଛି। ବାବା ନିଜର ପରିଚୟ ମଧ୍ୟ ଦେଉଛନ୍ତି ଏବଂ ଦୃଷ୍ଟି ଦ୍ୱାରା କୃତାର୍ଥ ମଧ୍ୟ କରୁଛନ୍ତି। ଏହି କଥା କାହା ପାଇଁ କୁହାଯାଇଥାଏ? ଏକମାତ୍ର ସଦ୍ଗୁରୁଙ୍କ ପାଇଁ। ଆଉ ସବୁ ଗୁରୁ ତ ବହୁତ ଅଛନ୍ତି ଏବଂ ମାତାମାନେ ତ ବିଚାରୀ ଅବଳା ଏବଂ ଭୋଳା ଅଟନ୍ତି। ତୁମେମାନେ ମଧ୍ୟ ଭୋଳାନାଥଙ୍କର ସନ୍ତାନ ଅଟ। ଶଙ୍କରଙ୍କ ପାଇଁ କୁହାଯାଏ, ଆଖି ଖୋଲିବା ମାତ୍ର କେ ତ ଅବିନାଶ ହୋଇଗଲା, ତେବେ ଏହା ତ ପାପ ହୋଇଗଲା ନା? ବାବା କେବେ ବି ଏଭଳି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇନଥାନ୍ତି। ବିନାଶ ତ ଅନ୍ୟ କୌଣସି ଜିନିଷ ଦ୍ୱାରା ହେବ ନା? ବାବା ଏଭଳି ନିର୍ଦ୍ଦେଶ ଦେଇନଥାନ୍ତି। ଏସବୁ ତ ବିଜ୍ଞାନର ଉଦ୍ଭାବନା। ସେମାନେ ଜାଣିଛନ୍ତି ଆମେ ନିଜର କୂଳର ବିନାଶ ନିଜେ ହିଁ କରୁଛୁ। ସେମାନେ ମଧ୍ୟ ଏହି କର୍ତ୍ତବ୍ୟ କରିବା ପାଇଁ ବନ୍ଧାୟମାନ ଅଟନ୍ତି, ଏସବୁକୁ ଛାଡ଼ି ପାରିବେ ନାହିଁ। ସେମାନଙ୍କର ନାମ କେତେ ପ୍ରସିଦ୍ଧ ହେଉଛି, ଚନ୍ଦ୍ରପୃଷ୍ଠକୁ ମଧ୍ୟ ଯାଉଛନ୍ତି, କିନ୍ତୁ ତାଦ୍ୱାରା କିଛି ଲାଭ ହେଉନାହିଁ। ମିଠା ମିଠା ସନ୍ତାନମାନେ, ତୁମେମାନେ ମଧ୍ୟ ବାବାଙ୍କ ଠାରୁ ଦୃଷ୍ଟି ନିଅ, ଅଥବା ହେ ଆତ୍ମା, ନିଜର ପିତାଙ୍କୁ ମନେ ପକାଅ, ତେବେ ସମ୍ପନ୍ନ ହୋଇଯିବ। ବାବା କହୁଛନ୍ତି, ଯେଉଁମାନେ ମୋତେ ମନେ ପକାଇଥାନ୍ତି ସେମାନଙ୍କୁ ମୁଁ ମଧ୍ୟ ମନେ ପକାଇଥାଏ, ଯେଉଁମାନେ ମୋର ସେବା କରନ୍ତି ମୁଁ ମଧ୍ୟ ସେମାନଙ୍କୁ ମନେ ପକାଇଥାଏ, ତେଣୁ ସେମାନଙ୍କୁ ଶକ୍ତି ମିଳିଥାଏ। ଯେଉଁମାନେ ଏଠାରେ ବସିଛନ୍ତି ସେହିମାନେ ସମ୍ପନ୍ନ ହୋଇଯିବେ ଏବଂ ସେମାନେ ରାଜା ହୋଇଯିବେ। ଗାୟନ ମଧ୍ୟ ରହିଛି, ଅନ୍ୟ ସାଙ୍ଗ ଛାଡ଼ି ଏକଙ୍କ ସହିତ ସଙ୍ଗ କର, ସିଏ ହେଉଛନ୍ତି ଏକମାତ୍ର ନିରାକାର ବାବା, ସିଏ କହୁଛନ୍ତି ମୋତେ ମନେ ପକାଅ। ତୁମେମାନେ ମଧ୍ୟ କହୁଛ, ହେ ପତିତ ପାବନ, ଏ କଥା କାହାକୁ କହୁଛ, ବ୍ରହ୍ମାଙ୍କୁ, ବିଷ୍ଣୁଙ୍କୁ, ନା ଶଙ୍କରଙ୍କୁ? ନା, ପତିତ ପାବନ ତ ଜଣେ ହିଁ ଅଟନ୍ତି, ସିଏ ସଦା ସର୍ବଦା ପବିତ୍ର, ତାଙ୍କୁ ହିଁ ସର୍ବଶକ୍ତିବାନ ବୋଲି କୁହାଯାଉଛି। ବାବା ହିଁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି, ଅନ୍ୟ ସମସ୍ତେ ଶାସ୍ତ୍ର ଇତ୍ୟାଦିକୁ ଜାଣିଛନ୍ତି। ସନ୍ନ୍ୟାସୀମାନେ ଶାସ୍ତ୍ର ପଢି ପଢି ଉପାଧି ନେଉଛନ୍ତି, କିନ୍ତୁ ବାବାଙ୍କୁ ତ ପ୍ରଥମରୁ ହିଁ ଉପାଧି ମିଳିଛି, ତାଙ୍କୁ କ'ଣ ଶାସ୍ତ୍ର ପଢି ଉପାଧି ନେବାକୁ ହେବ? ଆଚ୍ଛା, ମିଠା ମିଠା ଶିକିଲଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ, ଆମର ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର, ବଞ୍ଚି ଥାଉ ଥାଉ ପରମାତ୍ମା ଜ୍ୟୋତି ଉପରେ ସ୍ୱାହା ହେଉଥିବା ପତଙ୍ଗ ହେବାକୁ ପଡ଼ିବ, କେବଳ ଅଗ୍ନି ଚାରିପାଖରେ ଘୁରି ଘୁରି ଫେରି ଯାଉଥିବା ପତଙ୍ଗ ନୁହେଁ। ଦ୍ୱିତୀୟ ନମ୍ବର, ଅନ୍ୟ ସବୁ ସଙ୍ଗ ଛାଡ଼ି ଏକମାତ୍ର ବାବାଙ୍କ ସାଙ୍ଗରେ ରହିବାକୁ ହେବ, ଏକମାତ୍ର ବାବାଙ୍କର ସ୍ମୃତି ଦ୍ୱାରା ନିଜକୁ କୃତାର୍ଥ କରିବାକୁ ହେବ। ବରଦାନ, ଆନ୍ତରିକ ହୃଦବୋଧ ଦ୍ୱାରା ଦିଲାରାମ ବାପଦାଦାଙ୍କର ଆଶୀର୍ବାଦ ପ୍ରାପ୍ତ କରୁଥିବା ସ୍ୱପରିବର୍ତ୍ତକ ଭାବ। ନିଜକୁ ପରିବର୍ତ୍ତନ କରିବା ପାଇଁ ସଚ୍ଚା ହୃଦୟରେ ଦୁଇଟି କଥାକୁ ହୃଦବୋଧ କରିବା ନିହାତି ଦରକାର। ଗୋଟିଏ ହେଲା ନିଜର ଦୋଷ ଦୁର୍ବଳତାକୁ ହୃଦବୋଧ କରିବା, ଏବଂ ଦ୍ୱିତୀୟରେ ଯେଉଁଭଳି ପରିସ୍ଥିତି ବା ବ୍ୟକ୍ତି ନିମିତ୍ତ ହେଉଛନ୍ତି ସେମାନଙ୍କର ଇଚ୍ଛା ଏବଂ ମନର ଭାବନାକୁ ହୃଦବୋଧ କରିବା। ପରିସ୍ଥିତି ରୂପୀ ପରୀକ୍ଷାର କାରଣକୁ ଜାଣି ନିଜକୁ ସେଥିରେ ଉତ୍ତୀର୍ଣ୍ଣ ହେବାର ଶ୍ରେଷ୍ଠ ସ୍ୱରୂପର ହୃଦବୋଧ ହେବା ଉଚିତ, ଯେ ମୋ ସ୍ୱସ୍ଥିତି ଶ୍ରେଷ୍ଠ ଅଟେ, ପରିସ୍ଥିତି ମୋ ପାଇଁ ପରୀକ୍ଷା ଅଟେ। ଏହିଭଳି ହୃଦବୋଧ ହିଁ ସହଜରେ ପରିବର୍ତ୍ତନ କରାଇ ଦେଇଥାଏ, ଏବଂ ସଚ୍ଚା ହୃଦୟର ସହିତ ଯଦି ହୃଦବୋଧ କରିନେଲେ ତେବେ ଦିଲାରାମ ବାବାଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଯିବ। ସ୍ଲୋଗାନ ହେଉଛି, ଯେଉଁମାନେ ସର୍ବଦା ପ୍ରସ୍ତୁତ ରହିଥାନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟରେ ଜି ହଜୁର କହି ହାଜିର ହୋଇଥାନ୍ତି, ସେମାନେ ହିଁ ବାବାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ଅଟନ୍ତି। ଯେଉଁମାନେ ସର୍ବଦା ପ୍ରସ୍ତୁତ ରହିଥାନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟରେ ଜି ହଜୁର କହି ହାଜିର ରହିଥାନ୍ତି, ସେମାନେ ହିଁ ବାବାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ଅଟନ୍ତି। ଓମ୍ ଶାନ୍ତି।